ପ୍ରଖ୍ୟାତ କଥାକାର ବ୍ରଜମୋହନ ମହାନ୍ତିଙ୍କର ଏକ ଗଳ୍ପ। ସେ ଏକ କରୁଣତାର ବିଳାପ। ଶ୍ରାବଣ ସନ୍ଧ୍ୟାର ଘୁମନ୍ତ ଆବେଷ୍ଟନୀ, ଅଫିସରୁ ଏକମୁହାଁ ହୋଇ ଫେରୁଥାଏ ମୁଁ। ହଠାତ୍ ଓଜନିଆ ଆକାଶଟା ଫାଟି ପଡ଼ିଲା, ଟପ୍ ଟପ୍ ବର୍ଷା, ତା ସହିତ ଝଡ଼ର ଇଙ୍ଗିତ। କିଛି ବାଟ ଦ୍ରୁତ ପଦରେ ଆଗେଇ ଗଲି। ନା, ମୋର ଦୌଡ଼ ସହିତ ପ୍ରତିଯୋଗିତା କରି ଶ୍ରାବଣର ବର୍ଷା ଆହୁରି ଘନୀଭୂତ ହେଉଛି। ମୋତେ ତା ନିକଟରେ ଆତ୍ମସମର୍ପଣ କରିବାକୁ ହେବ। କର୍ତ୍ତବ୍ୟହୀନ ଭଳି ଗୋଟିଏ ପିଣ୍ଡା ଉପରକୁ ଉଠିଗଲି ମୁଁ। ତଥାପି ବର୍ଷା କମିବାର କୌଣସି ସୂଚନା ନାହିଁ। ଝଡ଼ର ପ୍ରକୋପ ଧୀରେ ଧୀରେ ବଢ଼ିବାର ଲାଗିଛି। ଅନ୍ଧାର ଜମାଟ ବାନ୍ଧି ଆସୁଛି। ସହର ଉପକଣ୍ଠର ରାସ୍ତା ପ୍ରାୟ ଶୂନଶାନ। କେବଳ ବେଳେବେଳେ ପୁଳାଏ ପୁଳାଏ କାଳିଆ ଅନ୍ଧାର ଗତି କରି ଗଲା ଭଳି ମନେ ହେଉଛି। ଅନ୍ଧାର ଚାଲୁଛି, ଅନ୍ଧାର ସ୍ଥିର ରହିଛି। ରାତ୍ରିର ନିବିଡ଼ତା ବେଶ ଉପଭୋଗ୍ୟ ହୋଇଉଠୁଛି। ଝୁମୁରୁ ଝୁମୁରୁ ବର୍ଷାର ମନ୍ଦ୍ରିତ ବିତାନ, ଆହ, କବିତାର ଉପାଦାନ ଭଳି ମୋ ଆଡ଼କୁ ଖେଦି ଆସୁଛି ବିନ୍ଦୁ ବିନ୍ଦୁ ବର୍ଷାର ସ୍ୱେଦ। କିନ୍ତୁ ମୋର ଘର ବାହୁଡ଼ା ମନକୁ ପରାସ୍ତ କରୁଥାଏ ବର୍ଷାର ଆବାହନୀ। ମୁଁ ଶ୍ରାବଣ କୁମାର, ବର୍ଷାର ସନ୍ତାନ। ଜାକିଜିକୁ ହେଇ ଉଚ୍ଚ ପିଣ୍ଡାର ଗୋଟେ କୋଣରେ ଆଉଜି ଠିଆ ହୋଇଗଲି ମୁଁ। ବର୍ଷା ଆହୁରି ପ୍ରବଳ ହୋଇ ଉଠୁଛି, ତା ସହିତ ଘଡ଼ଘଡ଼ି ଓ ବିଜୁଳି। ବିକଳରେ ଆର୍ତ୍ତନାଦ କରୁଥାଏ ମୋର ଅସ୍ଥିର ମନ। ସତେବା ଘଡ଼ଘଡ଼ି ବିଜୁଳି ଆଘାତରେ ଚୁର୍ମାର ହୋଇଯିବ ପୁରାତନ ଆକାଶଟା, ଆଉ ଠିଆ ହୋଇ ହେଉ ନାହିଁ। ବର୍ଷାର ଘନତ୍ୱ ବୃଦ୍ଧି ପାଇବାର ଲାଗିଛି, ପ୍ରାଣରେ ଭୀଷଣ ଆଶଙ୍କା। ଥରେ ଥରେ ଦରଜା ନିକଟକୁ ଆସିଲି ମୁଁ। ଧୀରେ ଦରଜାଟିକୁ ପେଲିଦେଲି। ଭିତରେ କେହି ନାହାନ୍ତି, କେବଳ ଶୂନ୍ୟତାର ରାଜତ୍ୱ। ବର୍ଷା, ପୁଣି ବର୍ଷା ପରେ ବର୍ଷା ପାଣି ଭିତରକୁ ପଶୁଛି, ଏକ ଶୀତଳତାର ଶିହରଣ। ଦରଜାଟିକୁ ବନ୍ଦ କରିବା ପାଇଁ ହାତ ବଢ଼ାଇଲି, କିନ୍ତୁ ପରଘର ଘର ଭିତରୁ କବାଟ ବନ୍ଦ କରିବା ଠିକ୍ ହେବ ନାହିଁ, ହାତ ଅଟକିଗଲା। ଚାରିଆଡ଼କୁ ପୁଣି ଚାହିଁଲି, କେହି ନାହାନ୍ତି, କେବଳ ଘରର ଶେଷ ମୁଣ୍ଡକୁ ଆଉ ଗୋଟିଏ ଦରଜା। ସାହସ ସଞ୍ଚୟ କରି ସେ ଦରଜା ନିକଟରେ ପହଞ୍ଚିଲି। କାହିଁ, ଭିତର ଘରେ ବି କେହି ନାହାନ୍ତି, କେବଳ ଉନ୍ମୁକ୍ତ କୋଠରୀ। କୌତୂହଳ ବୃଦ୍ଧି ପାଇବାର ଲାଗିଲା। ସନ୍ତର୍ପଣରେ ସେ କୋଠରୀରେ ପାଦ ଦେଲି ମୁଁ। ନା, ମଣିଷ ଥିବାର କୌଣସି ଇସାରା ନାହିଁ, ଶୂନ୍ୟତାର ରାଜତ୍ୱ, ହାହାକାର ଇଙ୍ଗିତ, ନିର୍ବେଦତାର ସଙ୍ଗୀତ। ଏ କୋଠରୀରୁ ମଧ୍ୟ ଭିତରକୁ ଆଉ ଗୋଟାଏ ଦରଜା ଅନ୍ଧାର ଦେହରେ ଫିକା ଫିକା ଦିଶୁଛି। ଉତ୍ତେଜନା ସହିନପାରି ଆଗେଇବାର ଲାଗିଲି। ନା, ଆଜି କେହି ନାହାନ୍ତି, କେବଳ ଶ୍ରାବଣ ରାତ୍ରିର ବର୍ଷଣମୁଖୀ ନିରବତା, ତାକୁ ଅଧିକ ବିସର୍ଣ୍ଣ କରିଛି ଅନ୍ଧକାର। ଅଦମ୍ୟ ଉତ୍ସାହରେ ସେ କୋଠରୀ ମଧ୍ୟକୁ ପଶିଗଲି ମୁଁ। କେବଳ ଅନ୍ଧକାର, ଅନ୍ଧକାରର ଅନ୍ଧକାର। ହଠାତ୍ ଦେହ ଚମକି ଉଠିଲା, ଛାତିରେ ଚମକ। ଫେରିଆସିବା ପାଇଁ ପାଦ ବଢ଼ାଇଲି, କିନ୍ତୁ ଏ କ'ଣ, ଘରର କୋଣ ଅନ୍ଧାର ଦେହରୁ ସ୍ପଷ୍ଟ ହୋଇ ଉଠିଲା କାହାର ଶବ୍ଦ। ରାମନାଥ, ଶୁଣ ରାମନାଥ, ଫେରିଯାଉଛ କାହିଁକି? ମୁଁ ଜାଣେ ତମେ ନିଶ୍ଚୟ ଆସିବ। ଆଶ୍ଚର୍ଯ୍ୟ ହୋଇଗଲି ମୁଁ। ଏ କ'ଣ, ଘରର କୋଣରୁ ଅନ୍ଧାର ଭିତରୁ କିଏ ଡାକୁଛି ମୋତେ? ଭୂତ? ପୁଣି ସେ ଅନୁରୋଧ, ଆସ ଆସ ରାମନାଥ, ମୁଁ ନିକଟକୁ ଆସ। ଭୟ ଓ ଆଶଙ୍କାରେ ଆଗେଇଗଲି ମୁଁ। କେବଳ ଅନ୍ଧକାର, ଘନୀଭୂତ ଅନ୍ଧକାର। ଅନ୍ଧକାରରେ ଅନ୍ଧକାରର ଆତ୍ମଗୋପନ, ବକ୍ଷ ଫାଟି ପଡ଼ିଲା। ସନ୍ତର୍ପଣରେ ଠିଆ ହେଲି, ନିରୀକ୍ଷଣ କଲି, କିଛି ନାହିଁ, କେବଳ ଶବ୍ଦର ସଙ୍କେତ। ମଣିଷ କଣ୍ଠ ସ୍ପଷ୍ଟ ହୋଇଉଠିଲା, ବସ ବସ ରାମନାଥ। ମନ୍ତ୍ରମୁଗ୍ଧ ହୋଇ ଆକର୍ଷିତ ହେବା ଭଳି ସେହି ଅନ୍ଧାରରେ ବସିଗଲି। ବିକୃତ ହସ ହସି ଉଠିଲା ଅନ୍ଧାର ପୋଳାଟି। ଅନୁମାନ କଲି, ହୁଏତ କେହି ଜଣେ ଜରାଜୀର୍ଣ୍ଣ ରୁଗ୍ଣ ବୃଦ୍ଧ ଶୟନ କରିଛନ୍ତି। ବୃଦ୍ଧଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ବ୍ୟଗ୍ର ହୋଇ ପଡ଼ିଲି ମୁଁ। ସାମାନ୍ୟ ନିରବତା ପରେ ଦଦରା କଣ୍ଠର ପୁଣି ସେ ଆହ୍ୱାନ, ତମେ ଆସିଛ ରାମନାଥ, ଏଇ ମୋର ପରମ ଶାନ୍ତି। ମୋର ଆହତ କ୍ଷତବିକ୍ଷତ ଜୀବନରେ ତୁମର ଆଗମନ ଏକ ସମବେଦନାର ବଂଶୀସ୍ୱନ। ହଠାତ୍ ସନ୍ଦେହାନ ହୋଇଉଠିଲି ମୁଁ। ବୃଦ୍ଧ ଆହତ? ଠିକ୍ ମୋ ମନର କଥା ବୁଝିବା ବେଳେ ବୃଦ୍ଧ କହିଲେ, ହଁ ରାମନାଥ, ମୁଁ ଆହତ, କ୍ଷତବିକ୍ଷତ। ଦିଅ, ମୋତେ ଶାସ୍ତି ଦେବା ପାଇଁ ଟିକେ ଆଉଁସି ଦିଅ। ବୃଦ୍ଧଙ୍କର ବାରମ୍ବାର ଅନୁରୋଧରେ ନିଜକୁ ସମ୍ଭାଳି ପାରିଲିନି ମୁଁ। ଆଉଁସିବାକୁ ହାତ ବଢ଼ାଇଲି ସମବେଦନାରେ। ଲକ୍ଷ୍ୟ କଲି, ହୁଏତ ବୃଦ୍ଧ ଥରୁଥିଲେ ପ୍ରବଳ ଭାବରେ। କ୍ଷୀଣକଣ୍ଠରେ ଚିତ୍କାର କରି ଉଠିଲେ ବୃଦ୍ଧ, ସର୍ବାଙ୍ଗ ଥରି ଉଠିଲା ମୋର। ନିଜକୁ ନିଜେ ମୁଁ ବିଶ୍ୱାସ କରିପାରୁନଥିଲି। ଆପେ ଆପେ ପାଟିରୁ ବାହାରିଗଲା, ଆପଣ ଆହତ? କଥା ଛଡ଼ାଇ ବୃଦ୍ଧ କହି ଉଠିଲେ, ହଁ ହଁ ମୁଁ ଆହତ। ଆପଣଙ୍କ ଛାତିରେ ଯେ ଗୋଟେ ଛୁରୀ ଭୁସା ଯାଇଛି। ବେଦମ ହସିଲେ ବୃଦ୍ଧ, କହିଲେ, କେବଳ ଛାତିରେ ନୁହେଁ ରାମନାଥ, ମୋର ଦେହ, ହାତ, ମୁଣ୍ଡ, ଗୋଡ଼, ଅଣ୍ଟା, ବେକ ସବୁଆଡ଼େ ବିରାଟ ବିରାଟ ଛୁରୀ ସବୁ ଭୁସା ଯାଇଛି। ତଥାପି ମୋର ତିଳେ ହେଲେ ଦୁଃଖ ନାହିଁ, ଏ ବେଦନା ଦେହରେ ହିଁ ଆନନ୍ଦ। ତମେ ବସ, ମୁଁ ତୁମକୁ ଦେଖିବି। ହସ ଲାଗିଲା ମୋତେ, ଦେଖିବା କ'ଣ କଦାପି ସମ୍ଭବ? କୋଠରୀ ଯେ ଅନ୍ଧକାରମୟ, ବୃଦ୍ଧଙ୍କର ଚକ୍ଷୁର ଜ୍ୟୋତି ନିଶ୍ଚୟ ଅନ୍ଧକାରକୁ ଭେଦ କରିପାରୁନଥିବ। ବୃଦ୍ଧ, ତାଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି ପ୍ରାଣ ବିକଳ ଓ ମନ ଚଞ୍ଚଳ ହେଉଥିଲା। ହଠାତ୍ ପ୍ରଶ୍ନ କଲି, ଆପଣଙ୍କୁ ମୁଁ ଚିହ୍ନିଥିବା ଭଳି ମନେ ପକାଇ ପାରୁନାହିଁ? ପୁଣି ନରମ ଅଥଚ ବିକୃତ ହସ ହସିଲେ ବୃଦ୍ଧ, କହିଲେ, ତୁମେ ମୋତେ ଚିହ୍ନିନ, କିନ୍ତୁ ମୁଁ ତୁମକୁ ଚିହ୍ନେ। କେବଳ ତୁମକୁ ନୁହେଁ, ତୁମର ଅନ୍ତରକ ମଧୁ, ବିମଳ, ଶକ୍ତିଧର, ଶ୍ୟାମଳେନ୍ଦୁ ସମସ୍ତଙ୍କୁ ମୁଁ ଜାଣିଛି। ଆହୁରି ଆଶ୍ଚର୍ଯ୍ୟ ହେଲି ମୁଁ। ବୃଦ୍ଧଙ୍କର ବିଚିତ୍ର କଥା ଶୁଣି ଅବାକ୍ ଲାଗିଲା। ମନରେ ସାହସ ସଞ୍ଚୟ କରି ଏଥର ଦୃଢ଼ ହେବାକୁ ଚେଷ୍ଟା କଲି ମୁଁ। ବୃଦ୍ଧ ଆଶ୍ୱସ୍ତିରେ ନିଶ୍ୱାସ ମାରିଲେ, ତାପରେ ଅନୁରୋଧ ରକ୍ଷା କରିବା ଭଙ୍ଗୀରେ କହିଲେ, ମୋର ଗୋଟେ ଅନୁରୋଧ ରକ୍ଷା କରିପାରିବ ରାମନାଥ? ମୁଁ ବୃଦ୍ଧଙ୍କ କଥାକୁ ନିରବରେ ସମର୍ଥନ କଲି। ବୃଦ୍ଧ କହିଲେ, ଦେଖ, ଏ ଛାତିର ଛୁରୀଟାକୁ ତୁମେ ଦୟାକରି ଉପାଡ଼ି ଦିଅ। ମୁଁ ଆରାମରେ ଥିଲେ ମଧ୍ୟ ଏ ଛୁରୀଟି ନିଶ୍ୱାସ ନେବାରେ ସାମାନ୍ୟ ବାଧା ସୃଷ୍ଟି କରୁଛି। ବୃଦ୍ଧଙ୍କ ଶପଥ ମୁଁ ମନେ ମନେ ଗ୍ରହଣ କରି ନେଇଥିଲି। କାଳ ବିଳମ୍ବ ନ କରି ଛୁରୀଟିକୁ ଝୁଙ୍କିବାର ଲାଗିଲି, କିନ୍ତୁ ଓହ, କି ଭୀଷଣ ଭାବରେ ସେଇଟା ପଶିଯାଇଛି ବକ୍ଷଭେଦ କରି ମାଟି ଭିତରକୁ। ବୃଦ୍ଧ ବାରମ୍ବାର ଉତ୍ସାହିତ କରୁଥିଲେ, ଟାଣ ଟାଣ ରାମନାଥ। ଶେଷ ଚେଷ୍ଟା କରି ଛୁରୀଟାକୁ ଟାଣିବାରେ ଲାଗିଲି ମୁଁ। ସ୍ଥିର ନିଶ୍ଚଳ ହୋଇ ବୃଦ୍ଧ ସେମିତି ଶୟନ କରିଥିଲେ ନିର୍ବିକାରରେ। ବାହାରି ଆସିଲା ଛୁରୀଟା, ହୁଏତ ଓଦା ଓଦା ରକ୍ତରେ ରଞ୍ଜିତ ହୋଇଗଲା ମୋର ହସ୍ତ ଯୁଗଳ। ବାରମ୍ବାର କମ୍ପି ଉଠିଥିଲା ମୋର ସମଗ୍ର ଶରୀର। ପୁଣି ବୃଦ୍ଧ ହସିଲେ, ଦୀର୍ଘ ନିଶ୍ୱାସ ପକାଇ କହିଲେ, ମୁଁ ତୁମ ଉପରେ ଖୁବ୍ ଖୁସି ରାମନାଥ, ତୁମେ ମୋତେ ଅନେକ ପରିମାଣରେ ଶାନ୍ତି ଦେଇଛ। କିନ୍ତୁ ସାମାନ୍ୟ ସମୟ ନୀରବ ରହି ବୃଦ୍ଧ ପୁଣି କହିବାକୁ ଆରମ୍ଭ କଲେ, ନିଅ ସେଇ ଛୁରୀଟିକୁ, ତୁମେ ନିଅ, ରାସ୍ତା ଉପରକୁ ବାହାରି ଯାଅ, ବର୍ଷା କମିଯାଇଛି। କିନ୍ତୁ ବୃଦ୍ଧଙ୍କର ନିଶ୍ୱାସ ହୁଏତ ଘନ ଘନ ବହିବାକୁ ଲାଗିଲା, ନିଜକୁ ସଂଯତ କରିପାରିଲେନି। ସେ କାନ୍ଦି ଉଠି ଅନୁରୋଧ କରିବା ଭଙ୍ଗୀରେ କହିଲେ, ଏ ବୃଦ୍ଧର ଅନୁରୋଧ ଓ ଶପଥକୁ ତୁମ ମୁଣ୍ଡରେ ବହି ନିଅ। ମନେ ରଖ, ଏ ଛୁରୀଟିକୁ ତୁମେ ଫିଙ୍ଗିଦେବ ବୋଲି ମୁଁ ଦେଉନି। ଜୀବନରେ ଆହତ କ୍ଷତବିକ୍ଷତ ନ ହୋଇଥିବା ବ୍ୟକ୍ତି ଦେଖିବା ମାତ୍ରେ ତୁମେ ତାକୁ ବିଦ୍ଧ କର, ହତ୍ୟା କର, ପରିଣତି ପାଇଁ ଦାୟୀ ମୁଁ। ବୃଦ୍ଧଙ୍କର ଆଶ୍ଚର୍ଯ୍ୟର ଦର୍ଶନ ଶୁଣିବାକୁ ମୋର ଆଉ ଧୈର୍ଯ୍ୟ ନଥିଲା। ଏକରକମ ଦୌଡ଼ି ଘର ଭିତରୁ ପଦାକୁ ବାହାରି ଆସିଲି ମୁଁ। ବର୍ଷା କମି ଆସିଥିଲା, ରାସ୍ତା ତଥାପି ନିର୍ଜନ। ଭୂତକୋଠିର ଏକ ନିର୍ଜନ ଶୂନ୍ୟ ସ୍ଥାନ ଭଳି ଶୂନ୍ୟତା ରାଜତ୍ୱ କରୁଥିଲା ରାସ୍ତା ଉପରେ। ହଠାତ୍ ପାଦ ଅଟକିଗଲା ମୋର। ବୁଲି ଚାହିଁଲି ସେହି ରହସ୍ୟମୟ ଆଶ୍ଚର୍ଯ୍ୟଜନକ କୋଠରୀ ଆଉ ତା'ର ଆଶ୍ଚର୍ଯ୍ୟଜନକ ପରିବେଶ ଆଡ଼େ। ପ୍ରାଣ ଥରି ଉଠୁଥିଲା ବିକଳରେ। ମନେ ହେଉଥିଲା ଆର୍ତ୍ତନାଦ କରି ମୁଁ ଡାକନ୍ତି ସମସ୍ତଙ୍କୁ, ପ୍ରକାଶ କରିଦିଅନ୍ତି ବୃଦ୍ଧଙ୍କର ମର୍ମନ୍ତୁଦ ଦୁର୍ଦ୍ଦଶା ଓ ଆଦେଶ କଥା। ନା, ମୁହୂର୍ତ୍ତେ ଅପେକ୍ଷା କଲି ବିପଦ, ହାତରେ ଜିଅନ୍ତା ରକ୍ତର ପ୍ରଳୟ ଆବାହାନୀ, ତା ସହିତ ତୀକ୍ଷ୍ଣ ଛୁରିକା। ତେବେ କ'ଣ ମୁଁ ହତ୍ୟାକାରୀ? ନିଜର ପ୍ରଶ୍ନକୁ ନିଜେ ସମାଧାନ କରିବାରେ ଅକ୍ଷମ, ଅପରାଧୀ ଭଳି ମୁଣ୍ଡପୋତି ମନ୍ଥର ଗତିରେ ଆଗେଇବାକୁ ଲାଗିଲି ମୁଁ। ପଛପଟୁ କାହାର ସ୍ପର୍ଶରେ ହଠାତ୍ ଶିହରି ଉଠିଲା ମୋର ଦେହ। ଆପଣ? ହଁ, ମୁଁ ବିମଳେନ୍ଦୁ। ମୋର ସହକର୍ମୀ ବିମଳ ମୋତେ ଅବାକ୍ କରିଦେଇ କେବଳ ଚାହିଁ ରହିଥିଲା। ତାର ଉଦ୍ଦେଶ୍ୟ ମୁଁ ବୁଝିପାରୁନଥିଲି। ଅନେକ ସମୟ ନିରବତା ପରେ ବିମଳେନ୍ଦୁ କହିଲା, ରାମନାଥ ବାବୁ, ଆପଣ ଏ ଘରୁ ବାହାରିଲେ ଯେ ପୁଣି ହାତରେ ରକ୍ତ, ଛୁରୀ। ଇତସ୍ତତ ହୋଇ ପଡ଼ିଲି ମୁଁ। ଛୁରୀ ବା ରକ୍ତକୁ ଲୁଚାଇବାର ଆଉ ଜୁ ନାହିଁ, କେବଳ ଚାହିଁ ରହିଲି ବୋକାଙ୍କ ଭଳି। ଟପ୍ ଟପ୍ ହୋଇ ମୋ ଆଖିରୁ ଖସି ପଡ଼ିଲା ଲୋତକ। ସେମିତି ସ୍ଥିର ରହି ବିମଳେନ୍ଦୁ କହିଲା, ମୁଁ କିଛି ବୁଝିପାରୁନାହିଁ ରାମନାଥ ବାବୁ, ଆପଣ ପୁଣି ଏ ଘରେ ହାତରେ ଛୁରୀ, ରକ୍ତ। ଏଥର ବିକଳରେ ମୁଁ ଏକ ରକମ ବିମଳ ନିକଟରେ ଆତ୍ମସମର୍ପଣ କରିଦେଲି। ମୁହଁ ଖୋଲିଲା ବିମଳ, କହିଲା, ଆପଣ ହୁଏତ ଜାଣିନାହାନ୍ତି ରାମନାଥ ବାବୁ, ଏଇଠି ମୋର ଶ୍ୱଶୁର ଆର୍ତ୍ତତ୍ରାଣ ବାବୁଙ୍କର କୋଠରୀ। କିନ୍ତୁ ଛେପ ଢୋକିଲା ବିମଳେନ୍ଦୁ, କାତର ହୋଇ ଚାରିଆଡ଼କୁ ଚାହିଁ କହିଲା, ଆପଣ ଜାଣନ୍ତି ନାହିଁ ରାମନାଥ ବାବୁ, ଜୀବନରେ ଅସଂଖ୍ୟ ବାର କ୍ଷତବିକ୍ଷତ ଆହତ ହୋଇ ଅନ୍ନବସ୍ତ୍ରର ବିକଳତାରେ ସେ ନିଜ ଦେହରେ ଛୁରୀ ବସି ଏ ଘରେ ଆତ୍ମହତ୍ୟା କରିଥିଲେ। ସେଇଦିନଠାରୁ କ'ଣ ହୋଇଛି, ସେଇଦିନଠାରୁ ଅଜାଣତରେ କହି ପକାଇଲି ମୁଁ, ସେଇଦିନଠାରୁ ଏ ଘରେ କେହି ରହିବା ସମ୍ଭବ ହେଉନାହିଁ। ବୃଦ୍ଧ ଆର୍ତ୍ତତାଣ ବାବୁ ଆତ୍ମପ୍ରକାଶ କରୁଛନ୍ତି, ଚିତ୍କାର କରୁଛନ୍ତି, ଆଘାତ କରୁଛନ୍ତି। କିନ୍ତୁ ଆପଣ ଏ ନିର୍ଜନ ବର୍ଷା ରାତିରେ ଏ ଘରେ, ମୋତେ ସତେ ଯେମିତି କିଛି ଶୁଭୁନଥିଲା ବନ୍ଧୁ ବିମଳେନ୍ଦୁର କଥା। ମୁଁ କେବଳ ନିର୍ବେଦ ନୟନରେ ଚାହିଁଥିଲି ସାମ୍ନାର ଅନ୍ଧକାରମୟ କୋଠରୀ ଭିତରକୁ। ଅନ୍ଧକାରର କୋଠରୀ, ଯନ୍ତ୍ରଣାରେ ଆର୍ତ୍ତନାଦ କରୁଥିବା ବୃଦ୍ଧ, ତେବେ କ'ଣ ସେ ଆର୍ତ୍ତତ୍ରାଣ ବାବୁ? ଭୂତ, ଭୂତର ଆତ୍ମପ୍ରକାଶ, ଭୂତର ନିର୍ଦ୍ଦେଶ। ବିମଳେନ୍ଦୁ, ମୋର ବିକଳ ବେଦନାର୍ତ୍ତ ଚିତ୍କାରରେ କମ୍ପି ଉଠିଲା ଉପଗଳିର ଉପାନ୍ତ, ଥରି ଉଠିଲା ମଧ୍ୟ ବିମଳେନ୍ଦୁ। ମୋ ପାଦରୁ ମୋତେ ଟେକି ରଖିବାର ଶକ୍ତି କ୍ରମେ କ୍ରମେ କମି ଆସୁଥିଲା, ଟଳିବାକୁ ଉପକ୍ରମ କରୁଥିଲି ମୁଁ। ଶକ୍ତ ବାହୁଯୁଗଳରେ ମୋତେ ଟେକି ଧରିଥିଲା ବିମଳେନ୍ଦୁ। ମୁଁ ରାମନାଥ, ଅଫିସ ଫେରତ ରାମନାଥ, ହଠାତ୍ ଝଡ଼ରେ ବିପର୍ଯ୍ୟସ୍ତ ଏକାକୀ ମଣିଷ ଏବଂ ଯନ୍ତ୍ରଣାର ଜ୍ୱାଳାରେ ଜର୍ଜରିତ ଆର୍ତ୍ତତ୍ରାଣ ବାବୁ। ବହୁ ଚେଷ୍ଟା କରି ସଞ୍ଚୟ କରୁଥିଲି ମୁଁ ଠିଆ ହୋଇ ରହିବା ପାଇଁ। ସାହସ ଦେବା ପରି ବିମଳେନ୍ଦୁ କହୁଥିଲା, ଏ କ'ଣ ରାମନାଥ, ଭାଙ୍ଗି ପଡ଼ିଲେ ଚଳିବ, ମୁଁ ଅଛି ପରା। ଅନେକ ଯୁକ୍ତି ସଞ୍ଚୟ କରି କହିଲି ମୁଁ, ବିମଳେନ୍ଦୁ, ଜୀବନ ଯନ୍ତ୍ରଣାରେ ଆମେ ସମସ୍ତେ କ'ଣ ଠିକ୍ ଆର୍ତ୍ତତ୍ରାଣ ବାବୁଙ୍କ ପରି ଆତ୍ମହତ୍ୟା କରୁନେ? ଆମେ ସମସ୍ତେ କ'ଣ ଆହତ କ୍ଷତବିକ୍ଷତ ନୁହଁ? ଆର୍ତ୍ତତ୍ରାଣ ବାବୁ ଠିକ୍ ଜାଣନ୍ତି, ଏ ସଂସାରର ଆହତ କ୍ଷତବିକ୍ଷତ ହୋଇନଥିବା ବ୍ୟକ୍ତି କେହି ଜଣେ ବି ନାହାନ୍ତି। ମୋ କଥା ଉପରେ କିନ୍ତୁ ଗୁରୁତ୍ୱ ଦେଉନଥିଲା ବିମଳେନ୍ଦୁ। ସେ ଭାବୁଥିଲା, ମୋତେ ଆର୍ତ୍ତତ୍ରାଣ ବାବୁଙ୍କ ଭୂତ ପ୍ରବଳ ଭାବରେ ଗ୍ରାସ କରିଛି। ଆଉ ଯୁକ୍ତି କରିପାରିଲିନି ମୁଁ, ସମ୍ପୂର୍ଣ୍ଣ ରୂପେ ଢଳିପାରିଲି ବିମଳେନ୍ଦୁର କାନ୍ଧ ଉପରେ। ହୁଏତ ମୋର ଜ୍ଞାନହୀନ ଦେହଟାକୁ କାନ୍ଧରେ ପକାଇ ଆଗକୁ ଆଗେଇବାରେ ଲାଗିଲା ବିମଳେନ୍ଦୁ। ସତେବା ଅନେକ ଆହତ ରକ୍ତାକ୍ତ କ୍ଷତବିକ୍ଷତ ହେବାକୁ ସେ ବୋହି ନେବା ଲାଗି ଚେଷ୍ଟା କରୁଥିଲା ନିଜ ଶକ୍ତିରେ।